ആകാശവാണി. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ଜାତୀୟ ନିରାପତ୍ତା ସମ୍ପର୍କିତ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ. ଅଯୋଧ୍ୟା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଆଜି ପାଳନ କରାଯାଉଛି ପ୍ରଥମ ବାର୍ଷିକୀ. ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ପ୍ରତିରକ୍ଷା ରପ୍ତାନୀ କେନ୍ଦ୍ର ଭାବେ ଭାରତ ପାଖାପାଖି 100ଟି ଦେଶକୁ ବିକ୍ରି କରୁଛି ଘରୋଇ ଉତ୍ପାଦ. ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଆସନ୍ତା 14 ତାରିଖରୁ ଭାରତ ଗସ୍ତ ଏବଂ ହକି ଇଣ୍ଡିଆ ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି ଖେଳାଯିବ 2ଟି ମ୍ୟାଚ୍. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ଚୋରାଚାଲାଣ ଏବଂ ଜାତୀୟ ନିରାପତ୍ତା ଉପରେ ଆଧାରିତ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଉତ୍ତର ଭାରତର 8ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିଶାଦ୍ରବ୍ୟ କାରବାର ରୋକିବା ଏବଂ ଜାତୀୟ ନିରାପତ୍ତା ଉପରେ ଏହାର ପ୍ରଭାବକୁ ଦୂର କରିବା ଉପରେ ଗୁରୁତ୍ୱ ଦେବା। ଏହି ଅବସରରେ ଶ୍ରୀ ଶାହା ନିଶାଦ୍ରବ୍ୟ ନଷ୍ଟ ସମ୍ବନ୍ଧିତ ଏକ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହିତ ଶ୍ରୀ ଶାହା ଏନ୍ସିବିର ଭୋପାଲ ୟୁନିଟ୍ର ନୂତନ କାର୍ଯ୍ୟାଳୟ ଉଦ୍ଘାଟନ ସହ ମାନସ 2 ହେଲ୍ପଲାଇନ୍ର ସମ୍ପ୍ରସାରଣକୁ ଉଦ୍ଘାଟନ କରିଛନ୍ତି। ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ନିଶାଦ୍ରବ୍ୟ ନଷ୍ଟ ଅଭିଯାନରେ 44,000 କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ନିଶାଦ୍ରବ୍ୟ ନଷ୍ଟ କରାଯିବ। ଏହାର ଆନ୍ତର୍ଜାତିକ ବଜାର ମୂଲ୍ୟ ହେଉଛି 2,411 କୋଟି ଟଙ୍କା। ନିଶାଦ୍ରବ୍ୟ ଚୋରାଚାଲାଣ ବିରୁଦ୍ଧରେ ସରକାର ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରୁଛନ୍ତି। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ପାଇଁ ଗୃହ ମନ୍ତ୍ରଣାଳୟ ତ୍ରିମୁଖୀ ରଣନୀତି କାର୍ଯ୍ୟ କରୁଛି। ଏଥିରେ ସଂସ୍ଥାଗତ ଢାଞ୍ଚାକୁ ସୁଦୃଢ଼ କରିବା, ନିଶାଦ୍ରବ୍ୟ ନିୟନ୍ତ୍ରକ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ଓ ବ୍ୟାପକ ଜନସଚେତନତା ଅଭିଯାନ ଆରମ୍ଭ କରିବା ଉପରେ ମନ୍ତ୍ରଣାଳୟ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଆଜିଠାରୁ 3 ଦିନ ବ୍ୟାପୀ ଭବ୍ୟ ସମାରୋହ ଆରମ୍ଭ ହେବାକୁ ଯାଉଛି। ହିନ୍ଦୁ ଚନ୍ଦ୍ର କ୍ୟାଲେଣ୍ଡର ଆଧାରରେ ପ୍ରାଣପ୍ରତିଷ୍ଠାର ଆଜି ବାର୍ଷିକୀ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ରାମଲାଲାଙ୍କ ମୂର୍ତ୍ତିର ଅଭିଷେକ କରିବେ। ଏଥିପାଇଁ ସ୍ୱତନ୍ତ୍ର ରୀତିନୀତିର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଜାନୁଆରୀ 22 ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ପ୍ରଥମ ଦିନରେ ଆଜି ରାମଲାଲା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପୀତାମ୍ବରୀ ପୋଷାକ ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଶ୍ରୀରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ, ଦୈନନ୍ଦିନ ନୀତିକାନ୍ତି ଏବଂ ରାମକଥା ପ୍ରବଚନର ବ୍ୟବସ୍ଥା ହୋଇଛି। ଏହି ଭବ୍ୟ ସମାବେଶରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ମନ୍ଦିର ବହୁ ତ୍ୟାଗ, ତପସ୍ୟା ଏବଂ ସଂଘର୍ଷର ନିଦର୍ଶନ। ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଏହା ମହାନ ଐତିହ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଏହି ଦିବ୍ୟ ଓ ଭବ୍ୟ ମନ୍ଦିର ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିଶ୍ୱ ଏକ ପ୍ରମୁଖ ପ୍ରତିରକ୍ଷା ରପ୍ତାନୀ କେନ୍ଦ୍ର ଭାବେ ଭାରତ ପାଖାପାଖି 100ଟି ଦେଶକୁ ଘରୋଇ ଉତ୍ପାଦିତ ପ୍ରତିରକ୍ଷା ଯନ୍ତ୍ରାଂଶ ବିକ୍ରି କରୁଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଉତ୍ପାଦନ ବିଭାଗର ନିବେଶ ଓ କରିଡର ସେଲ୍ର ଉପମହାନିର୍ଦ୍ଦେଶକ ଅଖିଳେଶ କୁମାର ମିଶ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଭାରତରୁ ଯନ୍ତ୍ରାଂଶ କିଣୁଥିବା ଦେଶଗୁଡ଼ିକ ମଧ୍ୟରେ ଆମେରିକା, ଫ୍ରାନ୍ସ ଏବଂ ଆର୍ମେନିଆ ପ୍ରମୁଖ ରାଷ୍ଟ୍ର ଅଛନ୍ତି। ଅଗରତାଲାଠାରେ ଗତକାଲି ଭାରତ ଚ୍ୟାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ପ୍ରତିରକ୍ଷା ଶିଳ୍ପର ଭିତ୍ତିଭୂମି ସୁଦୃଢ଼ ରହିଛି। 16ଟି ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଗତ 2023 ଓ 2024 ଆର୍ଥିକ ବର୍ଷରେ ଘରୋଇ ପ୍ରତିରକ୍ଷା ଉତ୍ପାଦନ 1,27,00,000 କୋଟିରେ ପହଞ୍ଚିଥିଲା। ଚଳିତ ବର୍ଷ ଏହି ପରିମାଣ 1,75,00,000 କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଚଳିତ ବର୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ସଂସ୍କାରର ବର୍ଷ ଭାବେ ପାଳନ କରାଯାଉଛି। ସଶସ୍ତ ବାହିନୀକୁ ବୈଷୟିକ ଜ୍ଞାନକୌଶଳରେ ଅଧିକ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମିଶ୍ର ଏହି ଅବସରରେ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ସାନମୁର୍ଗରତ୍ନମ୍ ଆସନ୍ତା 14 ତାରିଖରୁ ଭାରତ ଗସ୍ତରେ ଆସୁଛନ୍ତି। 10 ବର୍ଷ ମଧ୍ୟରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଏହା ପ୍ରଥମ ସରକାରୀ ଭାରତ ଗସ୍ତ। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ସାନମୁର୍ଗରତ୍ନମ୍ଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର 60 ବର୍ଷ ପୂର୍ତ୍ତିର ପ୍ରତୀକ ହେବ। ଏହି ଅବସରରେ ସେ ନୂଆଦିଲ୍ଲୀ ଏବଂ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବୈଶ୍ୱିକ ପ୍ରସଙ୍ଗ ନେଇ ରାଷ୍ଟ୍ରପତି ସନ୍ମୁର୍ଗରତ୍ନମ୍ ଆଲୋଚନା କରିବେ। ଆମେରିକାର ଲସ୍ ଆଞ୍ଜେଲସ୍ କାଉଣ୍ଟିରେ ଅଗ୍ନିକାଣ୍ଡ ଘଟି ଅତି କମ୍ରେ 11 ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ 13,000ରୁ ଅଧିକ ବାସଗୃହ ପୋଡ଼ି ପାଉଁଶ ହୋଇଯାଇଛି। ସେହି ଅଞ୍ଚଳରେ 4ଟି ବଡ଼ ଧରଣର ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରିବା ଲାଗି ପ୍ରୟାସ ଜାରି ରହିଛି, ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ୱଷ୍ଟ ହୋଇନାହିଁ। ରୁଷ ବିରୁଦ୍ଧ ଯୁଦ୍ଧରେ ୟୁକ୍ରେନ୍କୁ ଆମେରିକାର ସମର୍ଥନ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସ୍କିଙ୍କ ମଧ୍ୟରେ ଗତକାଲି ଆଲୋଚନା ହୋଇଛି। ଟେଲିଫୋନ୍ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ଦୁଇ ନେତାଙ୍କ ମଧ୍ୟରେ ରୁଷ ଉପରେ ଜାରି ହୋଇଥିବା କଟକଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ହୋଇଛି। ହ୍ୱାଇଟ୍ ହାଉସ୍ର ଅର୍ଥନୈତିକ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଦିଲୀପ ସିଂହ କହିଛନ୍ତି, ରୁଷିଆର ତୈଳ ଏବଂ ଗ୍ୟାସ୍ କ୍ଷେତ୍ର ଉପରେ ଆମେରିକା ପ୍ରଶାସନର ବ୍ୟାପକ କଟକଣା ଏହାର ଶକ୍ତିକ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ବିଶ୍ୱରେ ଭାରତ ନିଜକୁ ଏକ ଡାଟା ସେଣ୍ଟର ଭାବେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। ନୂଆଦିଲ୍ଲୀଠାରେ ଭାରତ କ୍ଲାଇମେଟ୍ ଫୋରମ୍କୁ ସମ୍ବୋଧିତ କରି ଶ୍ରୀ ଗୋଏଲ କହିଛନ୍ତି, ସ୍ୱଚ୍ଛ ଶକ୍ତି ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ପ୍ୟାରିସ୍ ଚୁକ୍ତି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଭାରତ ଏ କ୍ଷେତ୍ରରେ ବହୁ ଆଗୁଆ ରହିଛି। ନିର୍ଦ୍ଧାରିତ ସମୟର 8 ବର୍ଷ ପୂର୍ବରୁ ଏ କ୍ଷେତ୍ରରେ ଭାରତ ପାଖାପାଖି 45% ସଫଳତା ହାସଲ କରିସାରିଛି। ଭାରତକୁ ଡାଟା ସେଣ୍ଟର ହବ୍ ଭାବରେ ପରିଣତ କରିବା ଲକ୍ଷ୍ୟରେ ସରକାରଙ୍କ ତରଫରୁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ଏହି ଅବସରରେ ଆଲୋକପାତ କରିଥିଲେ। ଆସାମର ଡିମା ହାସାଓ ଜିଲ୍ଲାର ଓମ୍ରାନ୍ ସୋଠାରେ କୋଇଲା ଖଣି ଦୁର୍ଘଟଣାରେ ଆଜି ଆଉ ଜଣେ ଶ୍ରମିକର ମୃତଦେହ ଉଦ୍ଧାର ହୋଇଛି। ଷଷ୍ଠ ଦିନ ପାଇଁ ଆଜି ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏକାଧିକ କେନ୍ଦ୍ର ଏବଂ ରାଜ୍ୟ ଉଦ୍ଧାରକାରୀ ସଂସ୍ଥା ମିଳିତ ଭାବେ ଏଥିରେ ନିୟୋଜିତ ଅଛନ୍ତି। ପୂର୍ବରୁ ସେଠାରୁ ଆଉ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ସୋମବାର କୋଇଲା ଖଣିରେ ପାଣି ପଶିଯିବାରୁ 9 ଜଣ ଶ୍ରମିକ ସେଠାରେ ଅଟକି ରହିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ 2 ଜଣଙ୍କୁ ଗିରଫ କରାଯାଇଛି। ଅଟକି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନୌସେନା, ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଜିଲ୍ଲା ପ୍ରଶାସନ, ଓଏନ୍ଜିସି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନ ମଣ୍ଡଳୀର ଆମ୍ ଆଦମୀ ପାର୍ଟି ବିଧାୟକ ଗୁରପ୍ରୀତ ଗୋଗି ବସିଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ମୁଣ୍ଡରେ ଗୁଳି ବାଜିବା ଯୋଗୁଁ ଗୁରୁତର ଆହତ ବିଧାୟକ ଗୋଗିଙ୍କୁ ତାଙ୍କ ପରିବାର ସଦସ୍ୟ ଲୁଧିଆନାର ଦୟାନନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ ନିଜର ବନ୍ଧୁକ ସଫା କରୁଥିବା ବେଳେ ହଠାତ୍ ଗୁଳି ଫୁଟିବାରୁ ଗୋଗିଙ୍କ ମୁଣ୍ଡରେ କ୍ଷତ ହୋଇଥିଲା। ତେବେ ପଞ୍ଜାବ ପୁଲିସ୍ ଘଟଣାର ତଦନ୍ତ କରୁଛି। ଆପ୍ର ରାଜ୍ୟ ଶାଖା ସଭାପତି ଅମନ ଅରୋରା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ହକି ଇଣ୍ଡିଆ ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ଗୁଡ଼ିକରେ ସନ୍ଧ୍ୟା 6ଟାରେ ହାଇଦ୍ରାବାଦ ତୋଫାନ୍ସ ଓ ଶର୍ମା ହକି କ୍ଲବ ମଧ୍ୟରେ ଏବଂ ରାତି 8:15ରେ ଦିଲ୍ଲୀ ଏସ୍ଜି ପାଇପର୍ସ ଓ ୟୁପି ରୁଦ୍ରାସ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ନିଶାଦ୍ରବ୍ୟ ଚୋରାଚାଲାଣ ଓ ଜାତୀୟ ନିରାପତ୍ତା ସମ୍ପର୍କିତ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ। ଅଯୋଧ୍ୟା ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାର ଆଜି ପାଳନ କରାଯାଉଛି ପ୍ରଥମ ବାର୍ଷିକୀ। ଦେଶବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିରକ୍ଷା ରପ୍ତାନୀ କେନ୍ଦ୍ର ଭାବେ ଭାରତ ପାଖାପାଖି 100ଟି ଦେଶକୁ ବିକ୍ରି କରୁଛି ଘରୋଇ ଉତ୍ପାଦ। ସିଙ୍ଗାପୁର ରାଷ୍ଟ୍ରପତିଙ୍କର ଆସନ୍ତା 14 ତାରିଖରୁ ଭାରତ ଗସ୍ତ ଏବଂ ହକି ଇଣ୍ଡିଆ ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି ଖେଳାଯିବ 2ଟି ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।